ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆସାମରେ ଆଜି 18,000 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଆନ୍ଧ୍ରପ୍ରଦେଶରେ ଆଜିଠାରୁ ଆରମ୍ଭ ହେବ ସଂସଦ ଓ ବିଧାନସଭାର ମହିଳା ସଶକ୍ତିକରଣ କମିଟିର ଦୁଇଦିନିଆ ସମ୍ମିଳନୀ। ବିଭିନ୍ନ ଭାରତୀୟ ଭାଷା ମଧ୍ୟରେ ସମନ୍ୱୟ ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ହିନ୍ଦୀ ଦିବସ। ବୈଷ୍ଣୋଦେବୀ ଯାତ୍ରା ଖରାପ ପାଗ ଯୋଗୁଁ ପୁଣି ସ୍ଥଗିତ ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମରେ 18,530 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଓ ଶିଳ୍ପ ବିକାଶ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଦାରଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦାରଙ୍ଗ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଏନ୍ଏମ୍ ସ୍କୁଲ ଓ ବିଏସ୍ସି ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ମେଡିକାଲ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ହୋଇପାରିବ। ଶ୍ରୀ ମୋଦି ସହରାଞ୍ଚଳ ଗମନାଗମନ ବିକାଶ ନିମନ୍ତେ ଗୌହାଟୀ ରିଙ୍ଗ୍ ରୋଡ୍ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ। ଏହା ବ୍ୟତୀତ ବ୍ରହ୍ମପୁତ୍ର ନଦୀ ଉପରେ କୁଡୁଆ ନାରେଙ୍ଗି ସେତୁର ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ହେବା ସହ ଦୃଢ଼ ସଂଯୋଗୀକରଣ ସ୍ଥାପନ ହୋଇପାରିବ। ପରେ ଶ୍ରୀ ମୋଦି ଗୋଲାଘାଟସ୍ଥିତ ନୁମାଲିଗଡ଼ ରିଫାଇନରୀ ପ୍ଲାଣ୍ଟରେ ଆସାମ ବାୟୋ ଆଥନାଲ ପ୍ଲାଣ୍ଟର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱଚ୍ଛ ଶକ୍ତି ଏବଂ ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଏହି କମ୍ପାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସମ୍ପୃକ୍ତ ଅଞ୍ଚଳର ସାମାଜିକ ଅର୍ଥନୈତିକ ବିକାଶ ହୋଇପାରିବ। ପ୍ରଧାନମନ୍ତ୍ରୀ ଗତ ସନ୍ଧ୍ୟାରେ ଭାରତରତ୍ନ ଭୂପେନ ହଜାରିକାଙ୍କ 100ତମ ଜନ୍ମ ଶତବାର୍ଷିକୀରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଥିଲେ, ଭୂପେନ ହଜାରିକାଙ୍କ ସଙ୍ଗୀତ ଭାରତବର୍ଷକୁ ଏକତା ସୂତ୍ରରେ ବାନ୍ଧି ରଖିବା ସହ ଲୋକମାନଙ୍କୁ ଶକ୍ତି ପ୍ରଦାନ କରିଛି। ସେ କହିଥିଲେ, ଭୂପେନ ହଜାରିକାଙ୍କ ଜୀବନର ପ୍ରତ୍ୟେକଟି ପଦକ୍ଷେପ ତାଙ୍କ ସଙ୍ଗୀତ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା। ଏକ ଭାରତ ଶ୍ରେଷ୍ଠ ଭାରତ ବିଷୟ ସ୍ମରଣ କରି ଶ୍ରୀ ମୋଦି କହିଥିଲେ, ମାତୃଭୂମିକୁ ଭଲ ପାଇବାର ନିର୍ଯାସ ସ୍ୱରୂପ ତାଙ୍କ ସଙ୍ଗୀତଗୁଡ଼ିକ ଆଜି ବି ଲୋକପ୍ରିୟ। ଭାରତର ବିକାଶ ଯାତ୍ରାରେ ଭୂପେନ ହଜାରିକାଙ୍କ ଗୀତ ଏବଂ ସ୍ୱର ସବୁବେଳେ ପ୍ରେରଣାଦାୟକ ହୋଇ ରହିବ ବୋଲି ଶ୍ରୀ ମୋଦି କହିଥିଲେ। ଡକ୍ଟର ହଜାରିକାଙ୍କୁ ଭାରତରତ୍ନରେ ସମ୍ମାନିତ କରିବା କେବଳ ଉତ୍ତର ପୂର୍ବାଞ୍ଚଳ ନୁହେଁ, ବରଂ ସାରା ଦେଶ ପାଇଁ ଏକ ଗର୍ବର ବିଷୟ। ଏହି ଅବସରରେ ଶ୍ରୀ ମୋଦି ଦେଶ ମଧ୍ୟରେ ବିକାଶ କ୍ଷେତ୍ରରେ ସାଂସ୍କୃତିକ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଦେଶର ଅର୍ଥନୈତିକ ବିକାଶ ଲାଗି ରେଳ ଏବଂ ରାସ୍ତା ସଂଯୋଗୀକରଣ ଯେତିକି ଗୁରୁତ୍ୱପୂର୍ଣ୍ଣ, ଦେଶର ଜନସାଧାରଣଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଲାଗି ସାଂସ୍କୃତିକ ସଂଯୋଗୀକରଣ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଉତ୍ତର ପୂର୍ବାଞ୍ଚଳର ବିକାଶକୁ ବାଦ ଦେଇ ଭାରତର ବିକାଶ ବିଷୟ ଚିନ୍ତା କରିହେବ ନାହିଁ। କେନ୍ଦ୍ର ସରକାର ସାଂସ୍କୃତିକ ସଂଯୋଗୀକରଣକୁ ଅଗ୍ରାଧିକାର ଦେଇ ଉତ୍ତର ପୂର୍ବାଞ୍ଚଳର ଇତିହାସ ଓ ଐତିହ୍ୟକୁ ଦେଶବାସୀଙ୍କ ନିକଟରେ ପହଞ୍ଚାଇଛନ୍ତି ବୋଲି ଶ୍ରୀ ମୋଦି କହିଥିଲେ।
ଭୂପେନ୍ଦା କୋ ହମ୍ ସଭି ପ୍ୟାର ସେ ସୁଧା କଣ୍ଠୋ କହତେ ଥେ। ୟେ ଉନ୍ ସୁଧା କଣ୍ଠୋ କା ଜନ୍ମ ଶତାବ୍ଦୀ ବର୍ଷ ହେ, ଜିନ୍ହୋନେ ଭାରତ କି ଭାବନାଓ କୋ ଆୱାଜ ଦି, ଜିନ୍ହୋନେ ସଙ୍ଗୀତ କୋ ସମ୍ବେଦନା ସେ ଯୋଡ଼ା, ଜିନ୍ହୋନେ ସଙ୍ଗୀତ ମେ ଭାରତ କେ ସପନୋ କୋ ସଞ୍ଜୋୟା ଔର ଜିନ୍ହୋନେ ମା ଗଙ୍ଗା ସେ ମା ଭାରତୀ କି କରୁଣା କୋ କହ ସୁନାୟା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ 100 ଟଙ୍କିଆ ମୁଦ୍ରା ଓ ଭୂପେନ ହଜାରିକାଙ୍କ ଜୀବନୀ ସମ୍ବଳିତ ପୁସ୍ତକର ଲୋକାର୍ପଣ କରିଥିଲେ। ଏହି ଜୀବନୀ ପୁସ୍ତକ 21 ଭାଷାରେ ଅନୁଦିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ,
ଗଙ୍ଗା ବହତି ହୋ କ୍ୟୋଁ ସାଥିଓ, ଭୂପେନ ଦାନେ ଏସି ଅମର ରଚନାଏ ରଚି, ଜୋ ଅପନେ ସ୍ୱରୋଁ ସେ ଭାରତ କୋ ଜୋଡତି ରହି, ଜୋ ଭାରତ କି ପିଢ଼ିଓଁ କୋ ଜଗଜୋରତି ରହି। ଭୂପେନ୍ଦା ସଶରୀର ହମାରେ ବିଚ ନହିଁ ରହେ, ଲେକିନ ଉନକେ ଗୀତ ଉନକେ ସ୍ୱର ଆଜ ଭି ଭାରତ କି ବିକାଶ ଯାତ୍ରା କେ ସାକ୍ଷୀ ବନ ରହେ ହେଁ, ଉସେ ଉର୍ଜା ଦେ ରହେ ହେଁ।
ଆନ୍ଧ୍ରପ୍ରଦେଶର ତିରୁପତି ସହରରେ ସଂସଦ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାରେ ମହିଳା ସଶକ୍ତିକରଣ କମିଟିର ଦୁଇଦିନିଆ ସମ୍ମିଳନୀକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉଦ୍ଘାଟନ କରିବେ। ଏହି ଅବସରରେ ଶ୍ରୀ ବିର୍ଲା ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ଏକ ସୋଭେନିୟର ଉନ୍ମୋଚନ କରିବେ। ରାଜ୍ୟସଭା ଉପାଧ୍ୟକ୍ଷ, ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ଅଧ୍ୟକ୍ଷ ବିଧାନସଭାର ବାଚସ୍ପତି, ସଂସଦ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଥିବା ବିଧାନସଭାର ମହିଳା ସଶକ୍ତିକରଣ କମିଟିର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରାୟ 100ରୁ ଅଧିକ ପ୍ରତିନିଧି ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ତିରୁପତିରେ ପ୍ରଥମ ଥର ଲାଗି ଏଭଳି ଜାତୀୟ ସ୍ତରୀୟ ସମ୍ମିଳନୀ ଆୟୋଜିତ ହେଉଛି। ସମ୍ମିଳନୀରେ ମହିଳାମାନଙ୍କୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସଶକ୍ତ କରି ସେମାନେ କିଭଳି ନେତୃତ୍ୱ ନେଇପାରିବେ ତାହା ଉପରେ ଧ୍ୟାନ ଦିଆଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାରା ଦେଶରେ ଆଜି ହିନ୍ଦୀ ଦିବସ ପାଳନ କରାଯାଉଛି। 1949 ଆଜିର ଦିନରେ ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବରେ ଗ୍ରହଣ କରିଥିଲା। ଆଜିର ସମୟରେ ବିଶ୍ୱର ବହୁଳ ଭାବରେ କଥିତ ଭାଷା ମଧ୍ୟରୁ ହିନ୍ଦୀ ଗୋଟିଏ ଲୋକପ୍ରିୟ ଭାଷା ପାଲଟିଛି ଏବଂ 52 କୋଟିରୁ ଅଧିକ ଲୋକଙ୍କ ଏହା ପ୍ରଥମ ଭାଷା ରୂପେ ବ୍ୟବହାର କରାଯାଉଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ 5ମ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀର ଉଦ୍ଘାଟନ କରିବେ। ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର 7000ରୁ ଅଧିକ କର୍ମଚାରୀ ଭାଗ ନେବେ। ସମ୍ମିଳନୀରେ ଅପରେସନ୍ ସିନ୍ଦୁର ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ସରକାରୀ ଭାଷା ବିଭାଗର ସଚିବ ଅଂଶୁଲି ଆର୍ଯ୍ୟ କହିଛନ୍ତି ଏହି ଦୁଇଦିନିଆ ସମ୍ମିଳନୀର ଲକ୍ଷ୍ୟ ହେଉଛି ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷା ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଶ୍ରୀଲଙ୍କା ଉପରେ ଲାଗୁ କରାଯାଇଥିବା ଶୁଳ୍କକୁ ନେଇ ସେଠାକାର ଶହ ଶହ ବୟନ ଶିଳ୍ପ ଶ୍ରମିକ କଲମ୍ବୋରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ଶ୍ରୀଲଙ୍କା ଉପରେ ଲାଗୁ କରାଯାଇଥିବା 44% ଶୁଳ୍କକୁ 20%କୁ ହ୍ରାସ କରାଯାଇଥିଲା। ଶ୍ରୀଲଙ୍କାରେ ୟୁନିଫର୍ମଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀ ପାଇଁ ପୋଷାକ ପ୍ରସ୍ତୁତ କରୁଥିବା ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି ଅଧିକ ଶୁଳ୍କ ଲାଗୁ ହେବା ଫଳରେ ଉତ୍ପାଦନ ହ୍ରାସ ପାଇଛି। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା 16,000 ଲୋକ ସେମାନଙ୍କ ଜୀବିକା ହରାଇବା ପରିସ୍ଥିତି ଦେଖାଦେଇଛି। ଗତ ଅଗଷ୍ଟରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ହ୍ରାସ ପାଇବା ପରେ ଶ୍ରୀଲଙ୍କା ବାଂଲାଦେଶ ଏବଂ ଭିଏତନାମ ସହ ପୋଷାକ ରପ୍ତାନୀ କ୍ଷେତ୍ରରେ ପ୍ରତିଯୋଗିତା କରିପାରିବ ବୋଲି କୁହାଯାଇଥିଲା। ଏବେ ଏହି ଶୁଳ୍କ ହାର 20%କୁ ହ୍ରାସ ପାଇଲେ ଶ୍ରୀଲଙ୍କାର ବୟନ ଶିଳ୍ପ ତିଷ୍ଠିପାରିବ ବୋଲି କୁହାଯାଇଛି। ଜାମ୍ମୁ କାଶ୍ମୀରରେ ଶ୍ରୀମାତା ବୈଷ୍ଣୋଦେବୀ ଯାତ୍ରା ଆଜିଠାରୁ ଆରମ୍ଭ ହେବାକୁ ଥିଲେ ମଧ୍ୟ ରିଆସି ଅଞ୍ଚଳରେ ପୁଣି ବର୍ଷା ହେବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଶ୍ରୀମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ଗତକାଲି ସାମାଜିକ ଗଣମାଧ୍ୟମରେ ଯାତ୍ରା ସ୍ଥଗିତ ରହିବା ନେଇ ସୂଚନା ଦେଇଛନ୍ତି। ଗତମାସ 26 ତାରିଖରୁ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି। ମନ୍ଦିର ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ତୀର୍ଥଯାତ୍ରୀମାନଙ୍କୁ ଯାତ୍ରା ସମ୍ବନ୍ଧରେ ଟିକିନିଖି ବିବରଣୀ ପ୍ରଦାନ କରାଯାଉଛି। ପରିସ୍ଥିତି ଉପରେ ନଜର ରଖାଯାଇଛି, ତେଣୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରା ସ୍ଥଗିତ ରଖାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କୃତ୍ରିମ ବୁଦ୍ଧିମତା ଆଧାରିତ ଇଣ୍ଡୋର ନାଭିଗେସନ୍ ଆପ୍ ଦିଶାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ଜରିଆରେ ରୋଗୀ, ପରିଦର୍ଶକ ଏବଂ କର୍ମଚାରୀ ହସ୍ପିଟାଲ ପରିଦର୍ଶନ କରିବା ସହଜ ହେବ। ହସ୍ପିଟାଲ କ୍ୟାମ୍ପ ସମୟରେ ପ୍ରକୃତ ସମୟରେ କେଉଁ ସ୍ଥାନକୁ ଯିବାକୁ ହେବ ସେ ସମ୍ପର୍କରେ ଏହି ଆପ୍ ଜରିଆରେ ସୂଚନା ମିଳିପାରିବ। ଏମ୍ସ ଦିଶା ଆପ୍ରେ ବ୍ଲୁଟୁଥ୍ ସମ୍ବନ୍ଧିତ ଜ୍ଞାନକୌଶଳ ବ୍ୟବହାର କରାଯାଇଛି, ଯାହା ପ୍ରତ୍ୟେକ ସମୟରେ ପରିଦର୍ଶକଙ୍କୁ ସେମାନେ ଚଳପ୍ରଚଳ କରୁଥିବା ସ୍ଥାନର ସୂଚନା ଦେବ। ଫଳରେ ପରିଦର୍ଶକମାନେ ସହଜରେ ଡାକ୍ତରଙ୍କ କ୍ୟାବିନ୍ ଖୋଜି ପାଇପାରିବେ ଏବଂ ଅତ୍ୟଧିକ ଭିଡ଼ କ୍ଷେତ୍ରରେ କର୍ମଚାରୀଙ୍କ ତୁଳନାରେ ଏହି ଆପ୍ ଅଧିକ ସହାୟକ ହେବ। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପ୍ରତିବନ୍ଧିତ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଦଳର ବିହାର ଶାଖାର ରାଜ୍ୟ ସଭାପତିଙ୍କୁ ଗିରଫ କରିଛି। 2022 ସଂଗଠିତ ଫୁଲୱାରୀ ସରିଫ୍ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଏହି ଗିରଫଦାରୀ କରାଯାଇଥିବା ଜଣାପଡ଼ିଛି। ଏନ୍ଆଇଏ କିଶନଗଞ୍ଜରୁ ମହବୁବ୍ ଆଲମ ନାମକ ବ୍ୟକ୍ତିକୁ ଗିରଫ କରିଛି। ଏହି ଘଟଣାରେ ସେ 19ତମ ଅଭିଯୁକ୍ତ। ସ୍ଥାନୀୟ ପୁଲିସ୍ ଫୁଲୱାରୀ ସରିଫ୍ ମାମଲାରେ 26 ଜଣଙ୍କ ବିରୋଧରେ ଏତଲା ଦାୟର କରିଥିଲା। ଏନ୍ଆଇଏ ପକ୍ଷରୁ ଏହି ଘଟଣାରେ ଅଧିକ ଅନୁସନ୍ଧାନ ଜାରି ରହିଛି। ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଗ୍ରୁପ୍ ଏ ର ଏକ T20 ମ୍ୟାଚ୍ରେ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8ଟାରେ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ। ଚଳିତ ବର୍ଷ ଫେବୃୟାରୀ ପରେ ପ୍ରଥମ ଥର ପାଇଁ ଉଭୟ ଟିମ୍ ମୁହାଁମୁହିଁ ହେବେ। ଗତ ଶୁକ୍ରବାର ଦିନ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନ 93 ରନ୍ରେ ଓମାନକୁ ପରାସ୍ତ କରିଥିବା ବେଳେ ଭାରତ ତାହା ପୂର୍ବରୁ UAEକୁ 9 ୱିକେଟ୍ରେ ପରାସ୍ତ କରିଥିଲା। ଗତକାଲି ଗ୍ରୁପ୍ ବି ର ଏକ ମ୍ୟାଚ୍ରେ ଶ୍ରୀଲଙ୍କା 6 ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 149 ରନ୍ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା 14 ଓଭର 4ଟି ବଲ୍ରେ ମାତ୍ର 4ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ହକିରେ ଆଜି ସନ୍ଧ୍ୟାରେ ହାଙ୍ଗଜୋଠାରେ ଏସିଆ କପ୍ ଟାଇଟଲ୍ ମୁକାବିଲାରେ ଭାରତ ଚୀନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 5:30ରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ସୁପର 4 ପର୍ଯ୍ୟାୟ ମୁକାବିଲାରେ ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 1-1ରେ ଅମୀମାଂସିତ ରହିଥିଲା। ଅନ୍ୟ ଏକ ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍ରେ ଚୀନ୍ 1-0 ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା, ଫଳରେ ଭାରତ ଫାଇନାଲ୍ରେ ପହଞ୍ଚିଥିଲା। ଭାରତ ଦକ୍ଷିଣ କୋରିଆକୁ 4-2 ଗୋଲ୍ରେ ପରାସ୍ତ କରି ସୁପର ଫୋର୍ ପର୍ଯ୍ୟାୟ ଆରମ୍ଭ କରିଥିଲେ ମଧ୍ୟ ଚୀନ୍ଠାରୁ ପରାସ୍ତ ହୋଇଥିଲା। ମହିଳା କ୍ରିକେଟ୍ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ନୂଆ ଚଣ୍ଡିଗଡ଼ରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ କ୍ରିକେଟ୍ ସିରିଜ୍ ଆରମ୍ଭ ହେବ। ଆସନ୍ତା 30 ତାରିଖରୁ ଗୌହାଟୀରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଆଇସିସି କ୍ରିକେଟ୍ ବିଶ୍ୱକପ୍ ପାଇଁ ଏହାକୁ ପ୍ରସ୍ତୁତି ଭାବେ ବିବେଚନା କରାଯାଉଛି। ଆଜି ଅପରାହ୍ନ 1:30 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସାମରେ ଆଜି 18,000 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଆନ୍ଧ୍ରପ୍ରଦେଶରେ ଆଜିଠାରୁ ଆରମ୍ଭ ହେବ ସଂସଦ ଓ ବିଧାନସଭାର ମହିଳା ସଶକ୍ତିକରଣ କମିଟିର 2-ଦିନିଆ ସମ୍ମିଳନୀ। ବିଭିନ୍ନ ଭାରତୀୟ ଭାଷା ମଧ୍ୟରେ ସମନ୍ୱୟ ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ହିନ୍ଦୀ ଦିବସ। ବୈଷ୍ଣୋଦେବୀ ଯାତ୍ରା ଖରାପ ପାଗ ଯୋଗୁଁ ପୁଣି ସ୍ଥଗିତ। ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ସମ୍ବାଦ ଶେଷ ହେଲା।